ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, କେନ୍ଦ୍ର ସରକାରଙ୍କ ସହଯୋଗ ବିକଶିତ ଓଡ଼ିଶା ଗଠନ ପାଇଁ ହେବ ସହାୟକ, କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ସବୁ ଧାନମଣ୍ଡିରେ ଆସନ୍ତା ଦୁଇ ମାସ ମଧ୍ୟରେ ଲାଗିବ ସିସିଟିଭି କ୍ୟାମେରା, ସୂଚନା ଦେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଡିଥେରିଆ ରୋଗର ସ୍ଥିତି ଅନୁଧ୍ୟାନ ପାଇଁ ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାକୁ ଗସ୍ତରେ ଗଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍। ଏବଂ ଲଘୁଚାପ ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଆଜି ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧିସ୍ଥଳ ସଦୈବ ଅଟଳଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଦେଶକୁ ବିଶ୍ୱ ଦରବାରରେ ପହଞ୍ଚାଇବା କ୍ଷେତ୍ରରେ ସ୍ୱର୍ଗତ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ସେ ତାଙ୍କଠାରୁ ରାଜନୀତିରେ ଯୋଗଦାନ ପାଇଁ ପ୍ରେରଣା ପାଇଥିଲେ ବୋଲି କହିଛନ୍ତି।
ଆସନ୍ତା 2036 ମସିହାରେ ଉତ୍କଳ ପ୍ରଦେଶ ଗଠନର 100 ବର୍ଷ ପୂରଣ ହେବ। ସେହି ଆଧାରରେ ଓଡ଼ିଶା କିଭଳି ଭାବରେ ନୂଆ ଓଡ଼ିଶା ଗଠନ ହେବ ଏବଂ ସମ୍ପୂର୍ଣ୍ଣ ଭାବରେ ଓଡ଼ିଶାର ଭିତ୍ତିଭୂମି ସୁଦୃଢ଼ ହେବା ସହିତ ଲୋକଙ୍କ ଆର୍ଥିକ ସ୍ତରରେ ସ୍ୱତନ୍ତ୍ରତା ରହିବ, ଗତି ବଢ଼ିବ, ଲୋକଙ୍କର ବିକାଶ ଶୀର୍ଷକୁ ଛୁଇଁବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ବିକଶିତ ଭାରତର ଯେଉଁ ଡାକରା ଦେଇଛନ୍ତି 2047 ମସିହା ସୁଦ୍ଧା କରିବା ପାଇଁ, ସେଥିରେ ଓଡ଼ିଶା ସାମିଲ ହେବ, ନୂଆ ଓଡ଼ିଶା ଗଠନ ହେବ। ସେହି ଆଧାରରେ ଆଜି ଏଠି ଅଟଳଜୀଙ୍କର ସମାଧି ପୀଠରେ ଯେତେବେଳେ ପ୍ରାର୍ଥନା କରିଛୁ, ଏ କଥା ମୋ ମନରେ ଆସିଛି ଏବଂ ନିଶ୍ଚିତ ଭାବରେ ମୋ ମନରେ ଯେଉଁ ସଂକଳ୍ପ ଆସିଛି ତାହା ଆଗାମୀ 5 ବର୍ଷ ଭିତରେ ପୂରଣ କରିବି।
ଆଜି ମୁଖ୍ୟମନ୍ତ୍ରୀ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ସାକ୍ଷାତ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ଓଡ଼ିଶାର ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ବିକାଶ ଦିଗରେ କେନ୍ଦ୍ର ସରକାରଙ୍କ ସହଯୋଗ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଥିଲେ। ସେ କହିଥିଲେ, ଆଗାମୀ ଦିନରେ ଏକ ନୂଆ ଓଡ଼ିଶା ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଏହା ସହାୟକ ହେବ। ରାଜ୍ୟର ସବୁ ଧାନମଣ୍ଡିରେ ଆସନ୍ତା ଦୁଇ ମାସ ମଧ୍ୟରେ ସିସିଟିଭି କ୍ୟାମେରା ଲାଗିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କେଉଁ ବ୍ୟକ୍ତି କେଉଁଠି ଧାନ ଅନ୍ଲୋଡ୍ କଲେ ତାହା ଜାଣିବା ପାଇଁ ସବୁ ଗାଡ଼ିରେ ମଧ୍ୟ ଜିପିଏସ୍ ଲଗାଯିବ। ଧାନମଣ୍ଡିଗୁଡ଼ିକରେ ହେଉଥିବା ଦୁର୍ନୀତି ବନ୍ଦ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଆଜି କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଧାନମଣ୍ଡିଗୁଡ଼ିକର ସ୍ଥିତି ପରଖିବା ପରେ ବିଭାଗୀୟ ଅଧିକାରୀଙ୍କୁ ସ୍ଥିତି ସୁଧାରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ଏଣିକି ମଣ୍ଡିଗୁଡ଼ିକରେ କଟନୀ ଛଟନୀ ଆଦୌ ହେବ ନାହିଁ ଏବଂ କୃଷକମାନେ ଯେଭଳି ଅଧିକ ଦିନ ଅପେକ୍ଷା ନ କରିବେ ସେ ନେଇ ସୁବିଧା କରାଯିବ। ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ବିଚାରପତିମାନେ ଯତ୍ନବାନ ହେବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ କହିଛନ୍ତି। ହାଇକୋର୍ଟ ପକ୍ଷରୁ ତିନିଦିନିଆ ଜିଲ୍ଲା ଜଜ୍ ସମ୍ମିଳନୀକୁ ଉଦ୍ଘାଟନ କରି ଜଷ୍ଟିସ୍ ସିଂହ କହିଛନ୍ତି, ଜିଲ୍ଲା ଜଜ୍କୋର୍ଟଗୁଡ଼ିକରେ ମାମଲାର ଶୁଣାଣି, ନ୍ୟାୟିକ ପ୍ରକ୍ରିୟା ଓ ତ୍ୱରିତ ନ୍ୟାୟ ପ୍ରଦାନ ବର୍ତ୍ତମାନ ସମୟର ଆବଶ୍ୟକତା। ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଦେଖାଦେଉଥିବା ପ୍ରତିବନ୍ଧକଗୁଡ଼ିକ କିଭଳି ଦୂର କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମ୍ମିଳନୀରେ ଅନ୍ୟ ବିଚାରପତିଗଣ, ପୂର୍ବତନ ବିଚାରପତି ଓ ରେଜିଷ୍ଟ୍ରାର ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ପରିବହନ, ଖଣି ଓ ଇସ୍କାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଗସ୍ତ କରି ଲୋକମାନଙ୍କ ଅଭିଯୋଗର ସମାଧାନ କରିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା କନିସି ପଞ୍ଚାୟତରୁ ଗୋଟିଏ ଗଛ ମା'ଙ୍କ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ରାଜ୍ୟରେ ଦରଦାମ ନିୟନ୍ତ୍ରଣରେ ରହିଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ସେ କହିଛନ୍ତି, ଯଦି କେହି ଖୁଚୁରା ବେପାରୀ ଅତ୍ୟଧିକ ଲାଭ ରଖି ଜିନିଷ ବିକ୍ରୟ କରୁଥାନ୍ତି ସେ କ୍ଷେତ୍ରରେ ଚଢ଼ାଉ କରାଯିବ। ଆଳୁ, ପିଆଜ ବାହାର ରାଜ୍ୟରୁ ଆସୁଥିବାରୁ ସେଗୁଡ଼ିକର ଦର ସାମାନ୍ୟ ବୃଦ୍ଧି ପାଇଛି। ତେବେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ ଓ ସେ ନେଇ ସରକାର ଯୋଜନା କରୁଥିବା ସେ କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ 4,05,750 ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିମଧ୍ୟରୁ 1,78,900 ହେକ୍ଟର ଜମିରେ ଧାନ ଓ 1,26,850 ହେକ୍ଟର ଜମିରେ ଅଣଧାନ ଫସଲ ଚାଷ କରାଯିବ। ଜିଲ୍ଲାରେ ଚଳିତ ବର୍ଷ ଖରିଫ୍ ଚାଷ ଖସଡ଼ା ପ୍ରସ୍ତୁତି ବୈଠକରୁ ଏହି ସୂଚନା ମିଳିଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧାଂଶୁ କୁମାର ନନ୍ଦ ଖରିଫ୍ ଋତୁ 2024 ପାଇଁ ଚାଷ ଖସଡ଼ା ଉପସ୍ଥାପନ କରିଥିଲେ। ସୂଚନା ମୁତାବକ 8,000 ହେକ୍ଟର ଜମିରେ ମାଣ୍ଡିଆ ଓ ଅଣମାଣ୍ଡିଆ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବିହନ ବିତରଣ ବ୍ୟବସ୍ଥାରେ ଚାଷୀମାନଙ୍କୁ ଡିବିଟି ମାଧ୍ୟମରେ 46,693 କ୍ୱିଣ୍ଟାଲ ବିହନ ଯୋଗାଇ ଦିଆଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନିମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନିମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ।
ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣି ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ଡିପ୍ଥେରିଆ ସ୍ଥିତି ଅନୁଧ୍ୟାନ ପାଇଁ ଏକ ପାଞ୍ଚ ଜଣିଆ କେନ୍ଦ୍ରୀୟ ଦଳ ରାୟଗଡ଼ ଜିଲ୍ଲା କାଶୀପୁର ବ୍ଲକରେ ପହଞ୍ଚିଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ବିଭାଗର ଡେପୁଟି କମିଶନର ଡାକ୍ତର ଆଶିଷ ଚକ୍ରବର୍ତ୍ତୀ, ଉପନିର୍ଦ୍ଦେଶକ ଡାକ୍ତର ରମେଶ ଚନ୍ଦ୍ରା ଏବଂ ଡାକ୍ତର ଆରତୀ ନରେଡ଼ାଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଟିମ୍ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଡିପ୍ଥେରିଆ ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଟିମ୍ର ସଦସ୍ୟମାନେ ଆଜି ଡିପ୍ଥେରିଆ ସଂକ୍ରମିତ କାଶୀପୁର ବ୍ଲକ ମନୁଷୁପଦର ଗାଁକୁ ଯାଇ ସେଠାରେ ସ୍ଥିତି ଅନୁଧ୍ୟାନ କରିବା ସହ ଦିଆଯାଇଥିବା ଇଞ୍ଜେକ୍ସନର ପ୍ରଭାବ କିଭଳି ରହିଛି ଏବଂ ରୋଗ ବ୍ୟାପିବାର କାରଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ସ୍ୱାସ୍ଥ୍ୟ ବିଭାଗର ଏକ ଚାରିଜଣିଆ ସ୍ୱତନ୍ତ୍ର ଟିମ୍ ଶିଶୁଙ୍କ ମୃତ୍ୟୁର କାରଣ ଅନୁସନ୍ଧାନ କରୁଛନ୍ତି। ଗତ ଦଶ ଦିନ ମଧ୍ୟରେ ନାରାୟଣପାଟଣା ବ୍ଲକରେ ଛଅ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ମୃତ ଶିଶୁମାନଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି ଓ ଏହି ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସ୍ୱତନ୍ତ୍ର ଟିମ୍ କହିଛନ୍ତି। ଭଦ୍ରକ ଜିଲ୍ଲାରେ ମହିଳା ଓ ବାଳିକାମାନଙ୍କ ଲାଗି 2019ରୁ କାର୍ଯ୍ୟ କରୁଥିବା ସଖୀ ୱାନ୍ ଷ୍ଟପ୍ କେନ୍ଦ୍ର ଦ୍ୱାରା ଏପର୍ଯ୍ୟନ୍ତ 1011 ମାମଲା ମଧ୍ୟରୁ 138 ମାମଲାର ସମାଧାନ କରାଯାଇଛି। ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସଖୀ ୱାନ୍ ଷ୍ଟପ୍ କେନ୍ଦ୍ରରେ ପାରିବାରିକ ହିଂସା, ବାଲ୍ୟ ବିବାହ, ଯୌତୁକ ନିର୍ଯାତନା ଆଦି ମାମଲାର ଆଇନଗତ ସହାୟତା, ସାମାଜିକ ପରାମର୍ଶ ଓ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଉଛି। ଆସନ୍ତା ଜୁଲାଇ ପହିଲାରୁ ନୂଆ ଅପରାଧିକ ଆଇନ ଲାଗୁ ହେବାକୁ ଯାଉଥିବାବେଳେ ସେହି କେନ୍ଦ୍ର ମାଧ୍ୟମରେ ନୂଆ ଆଇନ ସମ୍ପର୍କରେ ମହିଳା ଓ ବାଳିକାମାନଙ୍କୁ ସଚେତନ କରାଯାଉଛି। ନୂଆପଡ଼ାରେ ସମନ୍ୱିତ କୃଷି ଚାଷ ପ୍ରଣାଳୀରେ ଚାଷୀଙ୍କୁ ମାଗଣାରେ ଚିନାବାଦାମ ମଞ୍ଜି ବଣ୍ଟନ କରାଯାଇଛି। ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ପଲ୍ଲୀ ବିକାଶ ଏବଂ କୃଷି ବିଭାଗ ପକ୍ଷରୁ ଚାଷୀଙ୍କ ଆୟ ବୃଦ୍ଧିକୁ ଲକ୍ଷ୍ୟରେ ରଖି ଖଡ଼ିଆଳ ବ୍ଲକର 7ଟି ପଞ୍ଚାୟତର 300 ଜଣ ଏବଂ ବୋଡେନ୍ ବ୍ଲକର 3ଟି ଗ୍ରାମ ପଞ୍ଚାୟତର 150 ଜଣ ଚାଷୀଙ୍କୁ ଏହି ଚିନାବାଦାମ ମଞ୍ଜି ବଣ୍ଟନ କରାଯାଇଛି। କଟକ ଜିଲ୍ଲା ବାରଙ୍ଗଠାରେ ଥିବା ଖାରବେଳ ଆଞ୍ଚଳିକ ପ୍ରଶିକ୍ଷଣ କେନ୍ଦ୍ରଠାରେ ଆଜି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ସିଆଇଏସ୍ଏଫ୍ର ପାସିଂ ଆଉଟ୍ ପ୍ୟାରେଡ୍ ଅନୁଷ୍ଠିତ ହୋଇଯାଇଛି। 26 ସପ୍ତାହର ପ୍ରଶିକ୍ଷଣ ଶେଷ କରିବା ପରେ 370 ଜଣ ସିଆଇଏସ୍ଏଫ୍ ଯବାନ ଆଜି ଆନୁଷ୍ଠାନିକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପାସିଂ ଆଉଟ୍ ପ୍ୟାରେଡ୍ ପୂର୍ବରୁ ସମ୍ପୃକ୍ତ ଯବାନମାନେ ଦେଶସେବା ଉଦ୍ଦେଶ୍ୟରେ ଶପଥପାଠ କରିଥିଲେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ତୃତୀୟ ଜାତୀୟ ସିନିୟର ଓ ଜୁନିୟର ତାଇକୋଣ୍ଡୋ ପ୍ରତିଯୋଗିତା ଆରମ୍ଭ ହୋଇଛି। ଦେଶର 22 ରାଜ୍ୟରୁ 731 ଜଣ ମହିଳା ଓ ପୁରୁଷ ଏବଂ ବାଳକ ବାଳିକାମାନେ ଏହି ପ୍ରତିଯୋଗିତାରେ ଯୋଗ ଦେଇଛନ୍ତି। ସୂଚନା ଅନୁଯାୟୀ ଏହି ପ୍ରତିଯୋଗିତାରେ ଖେଳାଳିମାନଙ୍କ ପ୍ରଦର୍ଶନକୁ ଭିତ୍ତି କରି ବିଶ୍ୱ ଅଲମ୍ପିକ୍ସ ପାଇଁ ଭାରତୀୟ ଦଳରେ ସାମିଲ କରାଯିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆଜି କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଝାରସୁଗୁଡ଼ା, ସମ୍ଭଲପୁର, ବରଗଡ଼, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷା ହେବ। ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସେହିସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ମତ୍ସ୍ୟଜୀବୀମାନଙ୍କୁ ଆଗାମୀ 3 ଦିନ ଯାଏ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ 10ଟି ସ୍ଥାନରେ ପ୍ରବଳ ବର୍ଷା ଓ 3ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି
ଆଗାମୀ 5 ଦିନ ପାଇଁ ଯେଉଁ ଫୋରକାଷ୍ଟ ରହିଛି, ମୋଷ୍ଟଲି ଆଗାମୀ 24 ଘଣ୍ଟାରେ ଅଧିକାଂଶ ଜାଗାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 30 ତାରିଖରେ ମାନେ କାଲି ପାଇଁକା ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରହିବାର ସମ୍ଭାବନା ରହିଛି।
ରାଜ୍ୟରେ 60.1% ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଚଳିତ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଅଞ୍ଚଳରେ 141.3 ମିଲିମିଟର ବର୍ଷା ହୋଇଛି। ଏହି ସମୟ ମଧ୍ୟରେ 201.4 ମିଲିମିଟର ବର୍ଷା ଆକଳନ କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ କେନ୍ଦ୍ର ସରକାରଙ୍କ ସହଯୋଗ ବିକଶିତ ଓଡ଼ିଶା ଗଠନ ପାଇଁ ହେବ ସହାୟକ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସବୁ ଧାନମଣ୍ଡିରେ ଆସନ୍ତା ଦୁଇ ମାସ ମଧ୍ୟରେ ଲାଗିବ ସିସିଟିଭି କ୍ୟାମେରା ସୂଚନା ଦେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଡିପ୍ଥେରିଆ ରୋଗର ସ୍ଥିତି ଅନୁଧ୍ୟାନ ପାଇଁ ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାକୁ ଗସ୍ତରେ ଗଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ଏବଂ ଲଘୁଚାପ ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ଭାଦ ଏତିକି ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45